ମୁଁ ନା ରାହାସ ବିହାରୀ ସା, ମୁଁ ସାନିଟାରୀ ଇନ୍ସପେକ୍ଟର ବିଏମ୍ସିର 9 ୱାର୍ଡ଼ରେ ମୁଁ କାମ କରୁଛି। 9 ୱାର୍ଡ଼ରେ ମୁଁ କାମ କରୁଛି। ଆଉ ଏଠି ତ ଆଜି ଯେଉଁ ମିଟିଂ ହେଲା, ଯାହା ହେଉ ସିଫର ତରଫରୁ ଯେଉଁ ଆରେଞ୍ଜମେଣ୍ଟ ହେଇଥିଲା ବହୁତ ଭଲ ହେଲା। କାରଣ ସବୁ ଲୋକଙ୍କୁ ଏକାଠି କରି ସମସ୍ତଙ୍କୁ ଯେଉଁ ଭାବ ବିନିମୟ ହେଲା, ଏଥିରେ ସମସ୍ତେ ସମସ୍ତଙ୍କର ସୁବିଧା ଅସୁବିଧା ଉପସ୍ଥାପନ କରିପାରିବେ। ଆଉ ପ୍ରତ୍ୟେକ ମାସରେ ମିଟିଂ ହେଲେ ବହୁତ, ମୁଁ ଭାବୁଛି ବହୁତ ଭଲ ହେବ। କର୍ପୋରେଟ ବି ସାହାଯ୍ୟ କଲେ, ଆପଣଙ୍କର ଶିଖର ଟିମ୍ ବି ବହୁତ ଏଥିରେ ସାହାଯ୍ୟ କରିଛନ୍ତି। ଆଉ ମୁଁ ଆଶା କରିବି ଆଗାମୀ ଦିନରେ, ଏବଂ ଯାହା ଆମର ବି କେଉଁଠି ଯଦି ଭୁଲ ଥିବ ଆମେ ବି ଏଥିରେ ତ୍ରୁଟି ସୁଧାରି ପାରିବୁ। ଆଉ ଏ ପରିମଳ ଉପରେ ଆମର ରୀତିମତ କାମ ଚାଲିଛି, ଏବଂ କେମିତି ଲୋକମାନେ ସେଗ୍ରିଗେସନ୍ କରିକି ଅଳିଆ ଦେଇପାରିବେ, ଆଜି ତ ଆଜି ଆମେ ତାଙ୍କୁ ବୁଝେଇବୁ ସବୁ ଲୋକମାନଙ୍କୁ। ଆଉ ଯେଉଁ ଲୋକମାନେ ନ ଦେଉଛନ୍ତି, ଆମେ ଗ୍ରୁପ୍ ଗଠନ କରିକି ଧୀରେ ଧୀରେ ସେମାନଙ୍କୁ ଆୱାରନେସ୍ କରିକି ବୁଝେଇକି ସକ୍ସେସଫୁଲ କରିପାରିବୁ।